श्री गोवर्धन श्री श्री कृष्ण बलराम श्री श्री जगन्नाथ बलभद्र सुभद्रा महाराज श्री श्री राधा कृष्ण चंद्र श्री लक्ष्मण सुंदर श्री श्री सीताराम लक्ष्मण हनुमान जी श्री गुरुदेव श्री श्री भक्त सुदाम स्वामी गुरु महाराज ईस्कन आचार्य श्री श्रीमद श्री भक्ति विदान स्वयं प्रभुपाद महाराज अगस्त भक्त सौगंध समस्त साधु गुरु वैष्णव कुमार प्रणाम निवेदन करी। आज आम श्रीमद भागवत दशम स्कंद 16 अध्याय 40 कथा आरंभ करवा। गत काली आम नागपत्नी कथा 39 श्लोक पर्यंत कही। नमस्ते भ्यं भगवते पुरुषाय महात्मने भूतावासाय भूताय पराय परमात्मने केमी सब विपरीत जिनस सब रही भगवान पाखे कथा गत काली आम आलोचना करते आम समस्त प्रार्थना करते श्लोक पाठ करते तेणु आज श्लोक 40 कथम ज्ञान विज्ञान निधये ब्रह्मणे अनंत शक्ते अगुणाय विकाराय नमस्ते प्रकृताय च 21 श्लोक जो बोलि संधि स्तुति करछंदी। 6 श्लोक रे भगवान रो दंड को अनुमोदन करछंदी। 10 श्लोक रे भगवान को प्रणाम करछंदी। 11 तर नमस्कार करछंदी। 5 श्लोक रे भगवान प्रार्थना करछंदी। तेणु ये श्लोक कहते ज्ञान विज्ञान निधये नागपत्नी माने जया द्विज पत्नी जया नागकन्यागण एम सब नागकन्या कहीं कहले बहुत स्त्री नागकन्या कहीं कहले कृष्ण कविराज गोस्वामी ताने नागकन्या से सी भगवान भक्त होते एवं तो नागपत्नी अच्छा ना नागकन्या कहीं कहले कही था नागपत्नी कही था यज्ञ पत्नी कह जाऊँगी यज्ञ कन्या भी कह जाऊ कन्या भी कह यज्ञ पत्नी जय द्विज पत्नी नागकन्या कन्या मैंने जो कन्या अवस्था से भगवान भक्त को भक्ति से कन्या शब्द व्यवहार कराला ना तो पत्नी भी कह ये शब्द जना पड़े जा यही भाव नागपत्नी मैंने भगवान स्तुति कर ज्ञान विज्ञान निधय निधि अनंत भंडार रही भगवान ज्ञान एवं विज्ञान दुईट जिनस रही ज्ञान आ विज्ञान ये कहीपर ज्ञान विज्ञान कौन तथा ज्ञान विज्ञान ज्ञान समस्त पाखे ज्ञान थे ज्ञान भगवान कहले ना मत स्मृति ज्ञान अपोहनम च भगवान ठार् स्मृति आसूची ज्ञान आसूची एवं विस्मृति आसूँ विज्ञान हूँ आम से निजर जीवन में से ज्ञानटा को व्यवहार करवा विज्ञान व्यवहारिक ज्ञान निजे जीवन में उदाहरण स्वरूप भगवत गीतार ज्ञान आज समस्त जानते पत्र पुष्प फल तुम जो वक्ता प्रयत्ति तदम भक्ति करूँ तुम स्नान प्रयत्न भगवान ज्ञान देने भगवत गीतार मत जी कि दब तो ग्रहण करी खाद्य पत्र टे हूँ पुष्प टे हूँ फूल टे हूँ पानी टी दे कि खाली ये ज्ञान रहीगला आम से व्यवहार कले ना खाली सब कौन पत्र खाला बेल भगवान भोग लगू ना भोगला खाला मत मस कर खाऊे से ज्ञान मूल्य कौन विज्ञान कह भगवत गीता आमर जो कृष्ण चेतना संघ हूँ भगवत गीता ज्ञान उपर आधारित भगवत शास्त्र उपर आधारित संघ ये कौन मनगढ़ा जिनस नुहर रही ना मनगढ़ा कौन प्रभुपाद महाराज कौन गोटे कहीदेले मन इच्छा से चलती ना ये शास्त्र ज्ञान उपर फाउंडेसन रही शास्त्र ज्ञान एवं सेटा को कमी निज जीवन में व्यवहार करेंगे जीवन व्यवहार करेंगे लगे से देखना खाली आम कहूना पत्र पुष्पल तोयम जो भी भक्त रही प्रचार करना खाली एति आम निजे भगवान भोग लगे खाद्य ग्रहण करुचे यही भाव ज्ञान विज्ञान तेणु ज्ञान विज्ञान निधि होती सी भगवत गीत भगवान कहले ज्ञान तेम स विज्ञान इदम वक्षाम्यज्ञातव्यवशिष्य दे भगवान भगवद गीता सप्तम अध्याय ज्ञान देखते विज्ञान सहित देखते
ज्ञान शब्द कहले एटा को हम निज जीवन रे व्यवहार करि परिबा एटा उपलब्धि करि परिबा ए ज्ञान नवम अध्याय भगवान कहले राज विषय पवित्रम इदम उत्तमम प्रतिख्या भगवं धर्मं सुसुखं कर्तुम अव्ययम विद्या ज्ञान बुद्धि ये सब पाखापाखि एक एक मेल कथा तेणु विद्या जो सब श्रेष्ठ विद्या नवम अध्याय भगवान देले तीन प्रकार ज्ञान देखते गुह गुहतर गुहतम ज्ञान गुहतम ज्ञान हो नवम अध्याय इदम तू दे गुहतम प्रवक्षा मनुष्य अवे ज्ञान विज्ञान सहित जज्ञाता मुख्य सस्वभा सप्तम अध्याय ज्ञान विज्ञान कथा कह रहे नवम अध्याय कहले ज्ञान विज्ञान यटा को निजे अनुभव करेंगे ये कहते थियोरिटिकल जिनस कहुपर जीवन में ये किसी आचरण करहब ना ना ये सब जीवन में प्राक्टिकाली आम इम्प्लीमेंट करजे उपलब्धि कर प्रत्यक्षावगम प्रत्यक्ष भाव अगम करुभव कर भगवान ये जो ज्ञान रही विज्ञान कह जाए ज्ञान बहुत लोग जानती किंतु से विज्ञान करेटा निज जीवन में व्यवहार करना तेणु भगवान को कहते ज्ञान विज्ञान निधय निधि सी हूँ ज्ञान विज्ञान रंथागर हाँ ये ज्ञान भगवान पाखे अच्छे ना आम लिमिटेड नलेज किंतु भगवान ज्ञान असीमता रही कहीपर ये ज्ञान भगवान पाखे रही ना अधिका किसी पूर्ण सब थे पूर्ण कहते ना भगवान शब्द अर्थ होता ऐश्वर्य से समग्र सब ऐश्वर्य रही ज्ञान गोटे रही है ऐश्वर्य सब ज्ञान कितनी प्रकार ज्ञान रही प्रकार कितनी प्रकार जीव सृष्टि 84 लाख प्रकार जीव सृष्टि प्रति आम मनुष्य पशुपक्षी मान कथा बुझीपर ना आम एत मनुष्य 4 लाख प्रकार मनुष्य रही गोटे गोटे प्रकार मनुष्य कोटि कोटी मनुष्य रही ये जीव रही क्या मुह क्या सहित मिशुची कह शब्द कह सहित मिशुची टोन मिशुची ये भाव बहुत क्यारेक्टरीस्टिक रही चाली रही अलग सब प्रकार सब स्वभाव अलग स्वभाव जिते जीव अच्छा स्वभाव सब अलग अलग रही ये सब ज्ञान भगवान से ज्ञान दे ब्रह्मा को जो ब्रह्मा ये सृष्टि कर पूर्वजन्म संस्कार फल शरीर प्राप्त होचे से जन्म जो बंद होता है पुणे आरंभ हे से संस्कार रही स्वभाव आम रही भगवान निज को जो विस्तार करते ब्रह्मा जो नहींगले भगवान हजार हजार सांग बाड़क मान को हजार हजार बत्सा मानगले भगवान निज विस्तार खाली ये करदे जार जो भाई भाव स्वभाव जार जो भाई भाव स्वर जार आम से वर्णना कर सारे आगे तो वर्णना करवा ना ये भगवान ज्ञान असीम ज्ञान यही कहीपर ना भगवान ज्ञान आई अधिका ना ये रही ज्ञान ये व्यक्ति अच्छा ज्ञान लिमिटेड भगवान ज्ञान अनलिमिटेड कहीहब ना ये ज्ञान अच्छे भगवान ना अधिका ज्ञान खाली ज्ञान ना विज्ञान केमी निज जीवन आचरण कर विज्ञान रही पाखे निधय एवं ब्रह्मणे अनंत शक्ति सोचे ब्रह्म ब्रह्मे परमात्मा भगवान शब्द दे ब्रह्म हूँ शरीर जो अंग कहती ब्रह्मणे एवं अनंत शक्ति कितने शक्ति रही है कल्पना करें सब शक्ति पाखे रही आदिकृष्ण सब शक्ति पाखे रही ये शक्ति रही अधिका ना पाखे शक्ति अनंत आम चिंता करें कितने शक्ति रही भगवान पाखे एवं अगुणाय अविकार आय अगुणाय अविकार आय से गुण रूर्धरे अगुण भौतिक जगत सबकि गुण रार्य चलती गुण रत्व रजतम ये गुणा प्रकृति संभव निबद्धति महाबाह देह देम अव्ययम भौतिक जगत न तदस्तु दिव्यांग अध्याय भगवान कहले गुण विषय आरंभ कर द्वितीय अध्याय आरंभ कर त्रैगुणीय विषय वेदा कहकर अष्टादश अध्याय पर्यटन गुण विषय चली कथा भौतिक जगत खाली गुण रहा कई जानते ना गुण सब रही जो मैंने शास्त्र जानते से कहे ना कहींपर ना गुण वैज्ञानिक मैंने जानते ना गुण विषय तेणु अष्टादश अध्याय कहले तुमको कहबी अर्जुन गुण विषय ଏତିକି ଜାଣ ନ ତଦସ୍ତି ପୃଥିବ୍ୟାଙ୍ଗ ବା ଦେବୀ ଦେବୀଶୁ ବା ପୁନଃ ସପ୍ତମ ପ୍ରକୃତି ଜୟ ମୁକ୍ତି ଯଦି ବି ସେ ଗୁଣେଇବୁ ଏମିତି କିଛି ନାହିଁ। ଦେବଲୋକଠୁ ଆରମ୍ଭ କରି ସବୁ ଲୋକରେ ଏଇ ଗୁଣର ପ୍ରଭାବ ସବୁଠି ରହିଛି। ତେଣୁ ଏଇ ଗୋଟେ ସବୁ ଏଇ ଗୋଟିଏ ଶ୍ଳୋକରେ ସବୁ ବିଷୟରେ ସଂକ୍ଷେପରେ କହିଦେଲେ ଯେତିକି ଯାହା ଗୁଣ ବିଷୟରେ କହିଲେ କହିଲେ ଚଉଦ ଅଧ୍ୟାୟରେ ଗୁଣତ୍ରୟ ବିଭାଗ ଯୋଗ ବିଶେଷ ଭାବରେ ଗୁଣତ୍ରୟ ବିଷୟରେ କହିଲେ ଚଉଦ ଅଧ୍ୟାୟରେ କିନ୍ତୁ ତଥାପି ଅଷ୍ଟାଦଶ ଅଧ୍ୟାୟରେ ସଂକ୍ଷେପ କରିଦେଲେ ସଂକ୍ଷେପରେ ଆଉ ଯାହା ସବୁ ରହିଲା ଏଇ ତିନି ଗୁଣ ଭିତରେ ସବୁ କିଛି। ତେଣୁ କିନ୍ତୁ ଭଗବାନ ହେଉଛନ୍ତି ଏ ଗୁଣର ଉର୍ଦ୍ଧରେ ଅଗୁଣାୟ ଏବଂ ଅବିକାର ଆୟ ଭଗବାନ କୌଣସି ବିକାର ନାହିଁ। ବିକାର କହିଲେ ଭୌତିକ ଜଗତରେ ଯାହା ଦେଖୁଛେ ତାର ଛଅଟି ବିକାର ରହିଛି କ'ଣ କ'ଣ ସବୁ ଜିନିଷ ସୃଷ୍ଟି ହେଉଛି କିଛି କାଳ ରହୁଛି ବୁଦ୍ଧିପ୍ରାପ୍ତ ହେଉଛି କିଛି ବଂଶ ବିସ୍ତାର ହେଉଛି କ୍ଷୟ ହେଉଛି ତାକୁ ଅନ୍ତିମରେ ଧ୍ୱଂସ ହୋଇଯାଉଛି। ଭୌତିକ ଜଗତରେ ଛଅଟି ବିକାର ରହିଛି ଷଡ଼ ବିକାର ଯାହା ପରିବର୍ତ୍ତନଶୀଳ ପରିବର୍ତ୍ତନଶୀଳ ଭୌତିକ ଜଗତ ହେଉଛି ପରିବର୍ତ୍ତନଶୀଳ ଭୂତୁଆ ଭୂତୁଆ ପ୍ରଳିୟତେ ଏସବୁବେଳେ ପରିବର୍ତ୍ତନ ହେଉଛି। କିନ୍ତୁ ଆଉ ଗୋଟେ ଶକ୍ତି ରହିଛି ଭଗବାନଙ୍କ ଆଉ ଗୋଟେ ପ୍ରକୃତି ରହିଛି ଗୋଟେ ପରିବର୍ତ୍ତନ ନାହିଁ କୁଟସ୍ଥୋ ସେଇଟାକୁ କୁହାଯାଏ ପରିବର୍ତ୍ତନ ନାହିଁ ତା'ର ଭଗବତୀତା ଅଷ୍ଟାଦଶ ଅଷ୍ଟମ ଅଧ୍ୟାୟରେ ଭଗବାନ କହିଲେ ପରସ୍ତସ୍ମାଦ ଭାବନ ବ୍ୟକ୍ତ ବ୍ୟକ୍ତା ସନାତନ ଦଶ ସର୍ବେଶ ଭୂତେଶୁ ନଶୁନ ବିନଶ୍ୟତି ଏ ଭୌତିକ ଜଗତରେ ଏଇ ଯେଉଁ ବିକାର ରହିଛି ବିକାରରୁ ଆଉ ଗୋଟେ ଉର୍ଦ୍ଧ ଭଗବାନଙ୍କ ପ୍ରକୃତି ରହିଛି ଯେଉଁଟାରେ କୌଣସି ବିକାର ନାହିଁ ଷଡ଼ ବିକାର ରହିତ ଭଗବାନ ସେଇଭଳି ଷଡ଼ ବିକାର ରହିତ ଆମେ ମଧ୍ୟ ପ୍ରକୃତିରେ ବିକାର ରହିତ କିନ୍ତୁ ଆମେ ଶରୀର ପ୍ରାପ୍ତ ହୋଇଯାଇଛେ ଯେଉଁ ଶରୀରରେ ବିକାର ରହିଛି କିନ୍ତୁ ଆତ୍ମାର କୌଣସି ବିକାର ନାହିଁ ଭଗବାନ ମଧ୍ୟ ସେଇଭଳି ଭାବରେ ଅବିକାର ଆୟ ନମସ୍ତେ ପ୍ରାକୃତ ଆୟଚ ପ୍ରାକୃତ ଆୟଚ କହିଲେ ଭଗବାନ ପ୍ରାକୃତ ବସ୍ତୁ ନୁହନ୍ତି ପ୍ରାକୃତ ଆୟ କାହିଁ କୁହାଗଲା ଏଠି ଶବ୍ଦର ଅର୍ଥ ହେଉଛି ଜଡ଼ ପ୍ରକୃତିର ମୁଖ୍ୟ ପ୍ରବର୍ତ୍ତକ ଏ ପ୍ରକୃତି ଯେଉଁ ସୃଷ୍ଟି ହେଇଛି ଭଗବାନଙ୍କର ସୃଷ୍ଟି ହେଇଛି ଜଡ଼ ପ୍ରକୃତି ସପ୍ତମ ଧାର ଭଗବାନ କହିଲେ କ'ଣ ଭୂମି ରାପ ନଳବାୟୁ ଭଗବାନ ବୁଦ୍ଧିରେ ଅଛି ଅହଙ୍କାର ତିମେ ଭିନ୍ନ ପ୍ରକୃତି ରାଷ୍ଟ୍ରଧା ଏ ଭୌତିକ ପ୍ରକୃତି ହେଉଛି ଭଗବାନଙ୍କର ପ୍ରକୃତି ଆଠଟା ପ୍ରକୃତି ରହିଛି ଏଇଟା ହେଉଛି ଅପରା ଅପରା ପ୍ରକୃତି ଭଗବାନଙ୍କର ନିମ୍ନତର ପ୍ରକୃତି ତେଣୁ ଏ ଶୋକରେ କହୁଛନ୍ତି ଶୋକରେ କୁହାଯାଉଛି ଯେଉଁମାନେ ନିଜକୁ ଜାଣନ୍ତି ଦାର୍ଶନିକ ଓ ବୁଦ୍ଧିମାନ ବୋଲି ମନେ କରନ୍ତି ସେମାନଙ୍କ ପକ୍ଷରେ ଏଠାରେ ଯତ୍ନ ସହକାରେ ଲକ୍ଷ୍ୟ କରାଯିବା ଉଚିତ ଯେ ପରମତତ୍ତ୍ୱ ପରମେଶ୍ୱର ଭଗବାନ ସମଗ୍ର ଜ୍ଞାନ ଓ ବିଜ୍ଞାନର ସାଗର ସ୍ୱରୂପ ଅଟନ୍ତି ସବୁ ସାଗର ଲିମିଟେଡ୍ ବସ୍ତୁ ରହିଛନ୍ତି ଏବଂ ବିଶ୍ୱନାଥ ଚକୁଟାକୁ କହୁଛନ୍ତି ଜ୍ଞାନୀ ଭି ରୂପାସତ୍ୟ ନାହ ଜ୍ଞାନ ବିଜ୍ଞାନ ଭଣ୍ଡାର ଯେବଟା ଜ୍ଞାନୀମାନଙ୍କର ଉପାସ୍ୟ ଭଗବାନ ମଧ୍ୟ ଜ୍ଞାନୀମାନଙ୍କର ଉପାସ୍ୟ ଯୋଗୀମାନଙ୍କର ଉପାସ୍ୟ କର୍ମୀମାନଙ୍କର ଉପାସ୍ୟ ଭକ୍ତମାନଙ୍କର ଉପାସ୍ୟ ସମସ୍ତେ ମମ ବର୍ତ୍ତମାନ ବର୍ତ୍ତନ୍ତେ ମନୁଷ୍ୟ ପାର୍ଥ ସର୍ବସ୍ୱ ସମସ୍ତେ ଭଗବାନଙ୍କର ପଥକୁ ଅନୁସରଣ କରନ୍ତି ତେଣୁ ଜ୍ଞାନୀମାନେ କିଭଳି ଭଗବାନଙ୍କର ଉପାସନା କରନ୍ତି ସେ ବିଷୟରେ ଏହି ଶ୍ଳୋକଟି କୁହାଯାଇଛି ଜ୍ଞାନୀମାନଙ୍କ ପାଇଁ ଜ୍ଞାନ ବିଜ୍ଞାନ ଜ୍ଞାନ ବି ଜ୍ଞାନୀ ବି ଉପାସତ୍ୟନ ଆହ ଆଉ କହୁଛନ୍ତି କି ଜ୍ଞାନ ବିଜ୍ଞାନର ଭଣ୍ଡାର ଯେଭଳି ସାଗର ସାଗରରେ ସାଗରକୁ କୁହାଯାଏ ରତ୍ନାକର ବହୁତ ରତ୍ନ ରହିଛି ଆମ ଶ୍ରୀଶ୍ରୀମ ଗୌରବନ୍ଦ ସ୍ୱାମୀ ମହାରାଜ କହନ୍ତି ଯେଭଳି ଭାବରେ ସାଗର ଭିତରେ ରତ୍ନ ରହିଛି ତା ଭିତରେ ବୁଡ଼ିଲେ ସେଇଟା ମିଳିବ ଉପରେ ରହିଛି ଗେଣ୍ଡା ଶଙ୍କା ସେହିଭଳି ଭାବରେ ଭାଗବତ ଶାସ୍ତ୍ର ପଟେ ସାଗର ଭଳି ଜ୍ଞାନର ସାଗର ସବୁ ସେ ସାଗର ଭାଗବତମ ଆଉ ଉପରେ 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 ଭାସିଗଲେ ଆମେ ଖାଲି ଗେଣ୍ଡା ଶଙ୍କା ପାଇବା କିନ୍ତୁ ଭିତରେ ଭିତରକୁ ଗଲେ ସବୁ ରତ୍ନ ସବୁ ରହିଛି ରତ୍ନ ରହିଛି ଭାଗବତମ ଭିତରେ ଯେତିକି ପ୍ରବେଶ କରିବ ସେତିକି ରତ୍ନ ସେ ପ୍ରାପ୍ତ ହେବେ ସେତିକି ଆନନ୍ଦ ପ୍ରାପ୍ତ ହେବେ ସେତିକି ଅମୃତ ପ୍ରାପ୍ତ ହେବେ ତେଣୁ ବିଭିନ୍ନ ଆଚାର୍ଯ୍ୟମାନେ ବିଭିନ୍ନ ଟୀକା ସବୁ ଦେଇଛନ୍ତି ଆ ଭିତରେ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଗୋଟିଏ ଶ୍ଳୋକର ଗୋଟିଏ ଖାଲି ଅର୍ଥ ରହିଛି ତା ନୁହଁ, ଅନେକ ପ୍ରକାର ଅର୍ଥ ରହିଛି ଭାଗବତମ ଇଏ ଭଗବାନଙ୍କ ଭଳି। ତେଣୁ ଭଗବାନ ଯେଉଁଭଳି ଭାବରେ ଅନନ୍ତ, ଭାଗବତର ସେଇଭଳି ଭାବରେ ଅନନ୍ତ ରହିଛି। ତେଣୁ ଏବଂ ଇଏ ଜ୍ଞାନ ଭାବରେ କହିଗଲା, ଭକ୍ତି ଭାବରେ କହୁଛନ୍ତି ଅନନ୍ତ ସତ୍ତ୍ୱେ ଭଗବାନଙ୍କର ଦିବ୍ୟ ଗୁଣ ଏ କେବେ ହେଲେ ଭୌତିକ ନୁହେଁ। ଭଗବତ ଗୀତାରେ ଭଗବାନ କହିଲେ ଜନ୍ମ କର୍ମ ଜମେ ଦିବ୍ୟମ, ଭଗବାନଙ୍କର ସବୁ ଯାହା ସବୁ ରହିଛି ଏସବୁ ଦିବ୍ୟ, ଏ ଭୌତିକ ନୁହଁ। ଆମେ ଯେହେତୁ ଭୌତିକ ସ୍ତରରେ ଅଛେ ସେଭଳି ଭୌତିକ ବିଷୟରେ ଚିନ୍ତା କରୁଛେ, ଆମେ ଭୌତିକ ଉର୍ଦ୍ଧ୍ୱରୁ ଉର୍ଦ୍ଧ୍ୱ ବିଷୟରେ ଜାଣିପାରିବା ନାହିଁ। ସେଇଥିପାଇଁ ଭଗବତ ଗୀତା ଚତୁର୍ଥ ଅଧ୍ୟାୟରେ ଭଗବାନ କହିଲେ ତଦ୍ବିଧି ପ୍ରଣିପାତେନ ପରିପ୍ରଶ୍ନନ ସେବୟା ଉପଦେଖନ୍ତି ଯେ ଜ୍ଞାନମ ଜ୍ଞାନନ ତତ୍ତ୍ୱଦର୍ଶିନ। ଭଗବାନଙ୍କର ବିଷୟରେ ଜାଣିବା ପାଇଁ ହେଲେ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ଯିବାକୁ ପଡ଼ିବ, ତାଙ୍କୁ ପ୍ରଣିପାତ କରି ତାଙ୍କୁ ପରିପ୍ରଶ୍ନ କରି ତାଙ୍କୁ ସେବା କଲେ ଏ ତତ୍ତ୍ୱକୁ ଆମେ ଜାଣିବା, ନହେଲେ ଜାଣିପାରିବା ନାହିଁ ଚ୍ୟାଲେଞ୍ଜ କରିକିରି। ତେଣୁ ଭଗବାନଙ୍କର ଯେଉଁ ସବୁ ଗୁଣ ରହିଛି ଗୁଣାୟ ଏ ଭୌତିକ ନୁହଁ। ଭଗବାନଙ୍କର ଗୋଟେ ଶ୍ଳୋକ ଅଛି ଉପନିଷଦରେ, ଯେଉଁମାନେ ଜ୍ଞାନୀମାନେ ସେଇଟା ବୁଝିପାରନ୍ତି ନାହିଁ ଠିକ୍ ଭାବରେ, ସେମାନେ ଯେଉଁମାନେ ବିଶେଷ ଭାବରେ ଯେଉଁମାନେ ନିର୍ବିଶେଷବାଦୀ, ପ୍ରଭୁପାଦକୁ ଆମେ ପ୍ରାର୍ଥନା କରୁଛେ ନିର୍ବିଶେଷ ଶୂନ୍ୟବାଦୀ ପାଶ୍ଚାତ୍ୟ ଦେଶ ଧାରିଣୀ, ନିର୍ବିଶେଷବାଦୀମାନେ କ'ଣ କହନ୍ତି ନା ଏଇ ଉପନିଷଦରେ ସବୁ ଶ୍ଳୋକ ରହିଛି ଏଭଳି ଭାବରେ କଥା ରହିଛି, ତାଙ୍କର ପାଣି ନାହିଁ, ତାଙ୍କର ହାତ ନାହିଁ, ତାଙ୍କର ପାଦ ନାହିଁ, ଅପାଣି ପାଦ ଜୀବନ ଗ୍ରହିତା, ତାଙ୍କର ପାଣି ନାହିଁ, ତାଙ୍କର ହାତ ନାହିଁ। ସେଥିପାଇଁ ଯେଉଁମାନେ ଏ ବ୍ରହ୍ମବାଦୀମାନେ ସେମାନେ କହନ୍ତି ପାଣି କ'ଣ ହାତ ଗୋଡ଼ ନାହିଁ ଏ ଶୂନ୍ୟ ଦେଇ ଯେଉଁ ଅଛି, ସେମାନେ ତାଙ୍କର ହାତ ନାହିଁ କି ଗୋଡ଼ ନାହିଁ ଏଭଳି ଭାବରେ ସେମାନେ କହନ୍ତି। କିନ୍ତୁ ଏ ହାତ ନାହିଁ ଗୋଡ଼ ନାହିଁ ଅର୍ଥ ହେଉଛି ତାଙ୍କର ଏ ପ୍ରାକୃତ ଆମ ଭଳି ହାତ ଗୋଡ଼ ନାହିଁ ତାଙ୍କର, ଏଇଟା ବୁଝିପାରନ୍ତି ନାହିଁ ସେମାନେ। ସେମାନେ କହନ୍ତି ଭଗବାନ କୌଣସି ଆକାର ନାହିଁ। ତେଣୁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ଅବ୍ୟକ୍ତଂ ବ୍ୟକ୍ତି ମାପନ୍ନ ମନ୍ୟତେ ମାମ ଅବୁଦ୍ଧ ପରମ ଭାବ ମଜାନନ୍ତ ମମ ବୟମ ଅନୁତ୍ତମମ। ଯେଉଁମାନେ ବୁଦ୍ଧିମାନ ନୁହନ୍ତି ସେମାନେ ଭାବନ୍ତି ଇଏ ହେଉଛନ୍ତି ଅନ୍ତିମ ତତ୍ତ୍ୱ, ହେଉଛନ୍ତି ଅବ୍ୟକ୍ତ, କୌଣସି ରୂପ ନାହିଁ। ସିଏ ଯେତେବେଳେ ଆସନ୍ତି ଭୌତିକ ଜଗତକୁ ଗୋଟିଏ ରୂପ ଗ୍ରହଣ କରି ଆସନ୍ତି, ଏଇଭଳି ଭାବରେ ଯେଉଁମାନେ ବୁଦ୍ଧି ନୁହନ୍ତି ବୁଦ୍ଧିମୀନ ଅବୁଦ୍ଧ ସେମାନେ ଏଇଭଳି ଭାବରେ ଭଗବାନ ଚିନ୍ତା କରନ୍ତି। ତେଣୁ ଏଇଠି ଯେଉଁ କୁହାଗଲା ପାଣିପାଦ ଜୀବନ ଗ୍ରହିତା, ଯଦିଓ ତାଙ୍କର ପାଣି ନାହିଁ କିନ୍ତୁ ସେ ଗ୍ରହିତା ସବୁକି ଗ୍ରହଣ କରିପାରିବେ। ଯେଉଁଭଳି ଭାବରେ ଦାସିଆ ବାହୁରି ପଠେଇଲେ, ଜଣଙ୍କ ହାତରେ ପଠେଇଥିଲେ ନାରିଆ ପଠେଇଥିଲେ, ଭଗବାନ ସେଇଠି ଭିତରେ ରହିକରି ଜଗନ୍ନାଥ ଯେଉଁ ଅରୁଣ ଖୁମ୍ଭ ପାଖରେ ଦେଲେ, ଭୁଲି ଯାଇଥିଲେ ଭଗବାନଙ୍କୁ ଦେବା ପାଇଁ, ଆସିଲା ମନେ ପଡ଼ିଲା ଆରେ ସେ ଦାସିଆ ବାହୁରି ଦେଇଛି ନଡ଼ିଆଟା ମୋତେ କହିଥିଲା ପଢ଼ିବ, ଭଗବାନ ଯଦି ନେବେ ହାତରେ ତାହେଲେ ନବ ଦେବ ନହେଲେ କଣ୍ଠିନି ଆସିବ। ତେଣୁ ଅରୁଣ ଖୁମ୍ଭ ପାଖରେ ଆସି ପହଞ୍ଚିକି ମନେ ପକେଇଦେଲା ହେ ବାଦଶାହ ବାହୁରି ଦେଇଛି ପ୍ରଭୁ ନିଅନ୍ତୁ ବୋଲି ଦେଖେଇଦେଲେ। ଭଗବାନ ସେ ରତ୍ନ ସିଂହାସନ ରହିକି ହାତ ବଢ଼େଇଦେଲେ, ହାତ ବଢ଼େଇକି ନେଇଗଲେ ତାଙ୍କର ନଡ଼ିଆକୁ, ଅଦ୍ଭୁତ ହାତ ଭଗବାନଙ୍କର ଦିବ୍ୟ ହସ୍ତ ଏଇଭଳି ଭାବରେ, ସେଇଭଳି ଭାବରେ ତାଙ୍କର ପାଦ ନାହିଁ କିନ୍ତୁ ସବୁ ବହୁତ ଜୋରରେ ଧାଇଁପାରନ୍ତି ଭଗବାନ, ଜୀବନ ବହୁତ ସ୍ପିଡ଼ରେ ଯାଇପାରନ୍ତି, ମନର ବେଗଠାରୁ ଅଧିକ ବେଗ ହେଉଛି ତାଙ୍କ ଭଗବାନଙ୍କର, ଏସବୁ ରହିଛି। ଯେତେବେଳେ ଭଗବାନ ଆସିଲେ ଦ୍ରୌପଦୀ ଦ୍ରୌପଦୀ ଯେତେବେଳେ କୁରୁସଭା ଚଳେ ଭଗବାନଙ୍କୁ ଡାକିଲା ପ୍ରଭୁ ରକ୍ଷା କରନ୍ତୁ ଉଦ୍ଧାର କରନ୍ତୁ, କୁରୁସଭା ଚଳେ ଶ୍ରୋଣୀ ଦ୍ରୌପଦୀର ଜଣାଣ କୋଟି ବସ୍ତ୍ର ଦେଇ ଲଜ୍ଜା କଲ ବାରଣ ଆରେ ନୀଳ ଶୈଳ। ଦ୍ରୌପଦୀ ଯେତେବେଳେ ଭଗବାନ ପ୍ରାର୍ଥନା କଲେ ଭଗବାନ ଦ୍ୱାରକରୁ ଧାଇଁ ନେଇ ଆସିଲେ, ଭଗବାନ ଦ୍ୱାରକରୁ ଧାଇଁ ନେଇ ଆସିଲେ ଏବଂ କୋଟି ବସ୍ତ୍ର ପ୍ରଦାନ କଲେ ଦ୍ରୌପଦୀଙ୍କୁ। ଦ୍ରୌପଦୀଙ୍କର କିଏ ତାଙ୍କର କେତେ ମହତ୍ଵ ସେଠି ବଢ଼ିଗଲା ଦ୍ରୌପଦୀଙ୍କର, ସେଠି କ'ଣ ଚିନ୍ତା କରୁଥିଲେ ସେଠି ସବୁମାନେ, ଏ ଧୃତରାଷ୍ଟ୍ର ଅନ୍ଧ ଅନ୍ୟମାନେ ଭୀମ ଇତ୍ୟାଦି ଭୀଷ୍ମ ଇତ୍ୟାଦି ସବୁ ଅଛନ୍ତି କିଛି କହିଲେ ନାହିଁ, ତେଣୁ ସେମାନେ ଭଗବାନ ତାଙ୍କୁ ସବୁ ହତ୍ୟା କରିଦେଇଛନ୍ତି ସେ ଶ୍ଳୋକ କହିଲେ। ମୁଁ ତାଙ୍କୁ ହତ୍ୟା କରିଦେଲି ସେଥିପାଇଁ। ଆଉ ବିଦୁର ଇଏ କରିଦେଲେ, ବିଦୁର ସଭା ସଭା ତ୍ୟାଗ ପଳାଇଗଲେ, ଆଉ ସମସ୍ତେ ନିରବରେ ବସିଛନ୍ତି। ପାଣ୍ଡବମାନେ ଆଖି ବୁଝି ଦେଇଛନ୍ତି, କିଛି ଦେଖିପାରିବେ ନାହିଁ ଏଇଭଳି ଭାବରେ ଅବସ୍ଥା ତାଙ୍କର। କିନ୍ତୁ ଦେଖନ୍ତୁ ସେଇ ଅବସ୍ଥାରେ, ଅନ୍ତିମ ଅବସ୍ଥାରେ ଭଗବାନ ତାଙ୍କୁ ଯେଉଁ ପ୍ରଦାନ କଲେ, କୋଟି ବସ୍ତ୍ର ପ୍ରଦାନ କଲେ, ଦଶ ହଜାର ହାତରେ ବଳ ଥିବା ଦୁଃଶାସନ ତାହାର ବଳ ସରିଗଲା। ଗୋଟେ ହିନ୍ଦୀରେ ଗୋଟେ କଥା ଅଛି, ନାରୀ କା ଶାଢ଼ୀ, ଶାଢ଼ୀ କା ନାରୀ, ନାରୀର ଶାଢ଼ୀ ନା ଶାଢ଼ୀର ନାରୀ, ଏଇଭଳି ଭାବରେ କଥା ଅଛି। ଏତେ ସବୁ ବସ୍ତ୍ର ଦେଲେ ଭଗବାନ, ନିଜକୁ ବସ୍ତ୍ରରେ ବସ୍ତ୍ର ଅବତାର ହେଇଗଲେ ଭଗବାନ। ତେଣୁ ଦ୍ୱାରକାରୁ ହସ୍ତିନାପୁରକୁ ଆସିଲେ ତାଙ୍କର ପାଦ ନାହିଁ, କିନ୍ତୁ ଏଭଳି ଭାବରେ ଆସିଲେ, ଦ୍ରୁତଗତିରେ ଆସିଲେ, ଯାଇ ପହଞ୍ଚିଗଲେ, ଠିକ୍ ସମୟରେ ଆସି ପହଞ୍ଚିଗଲେ, ଗୋଟିଏ ସେକେଣ୍ଡ ଡେରି ହେଇଥିଲେ ଅସୁବିଧା ହେଇଯାଇଥାନ୍ତା। ଭଗବାନ ଠିକ୍ ସମୟରେ ସବୁ କାର୍ଯ୍ୟ କରିବେ ଭଗବାନ, ଏଭଳି ରହିଛି ତାଙ୍କର ଶକ୍ତି। ତେଣୁ ଏଇଭଳି ଭାବରେ ତାଙ୍କର ରହିଛି, ସ୍ତୁତି କରିଛନ୍ତି। 41 ନମ୍ବର ଶ୍ଳୋକ କହୁଛି, କାଳାୟ କାଳନାଭାୟ କାଳାବୟବ ସାକ୍ଷିଣୀ ବିଶ୍ୱାୟ ତତ୍ ଉପଦଷ୍ଟ୍ରେ ତଦୁପଦଷ୍ଟ୍ରେ ତତ୍ କର୍ତ୍ତ୍ରେ ବିଶ୍ୱହେ ତେବେ। କାଳାୟ କାଳନା, ଭଗବାନ ଭକ୍ତ ହେଇଗଲେ ସବୁ ଜ୍ଞାନ ଆସି ପହଞ୍ଚିଯିବ। ଭଗବାନ ଭକ୍ତ ହେଇଗଲେ ଭଗବାନ ସେ ଶକ୍ତି ଦିଅନ୍ତି, ସେ ଜ୍ଞାନ ଦିଅନ୍ତି। ଭଗବତ ଗୀତା 10 ଅଧ୍ୟାୟରେ ଭଗବାନ କହିଛନ୍ତି କଥା, ତେଷାଂ ସତତ ଯୁକ୍ତାନାଂ ଭଜତାଂ ପ୍ରତିପୂର୍ବକଂ ଦଦାମି ବୁଦ୍ଧି ଯୋଗଙ୍କଂ ତେନ ମାମ ଉପଜାନ୍ତି ତେ। ଯେଉଁମାନେ ଭଗବାନ ସହିତ ସବୁବେଳେ ଯୁକ୍ତ ହେଇକିରି ଭଗବାନ ସେବାରେ ନିଯୁକ୍ତ ରହନ୍ତି, ଭଗବାନ ତାଙ୍କୁ ବୁଦ୍ଧି ପ୍ରଦାନ କରନ୍ତି, ତାଙ୍କର ହୃଦୟ ଭିତରେ ଅନ୍ଧକାରକୁ ଦୂର କରିଦିଅନ୍ତି। ତେଷାମ ଏବାନୁକମ୍ ପାର୍ଥମ ହମ ଜ୍ଞାନ ଯୁକ୍ତମ ନାଶ୍ରାମି ଆତ୍ମଭାବକୁ ଜ୍ଞାନ ଦୀପେନ ବା ସୁଦା, ତାଙ୍କ ହୃଦୟରେ ଜ୍ଞାନ ରୂପକ ଦୀପକୁ ପ୍ରଜ୍ୱଳିତ କରିଦିଅନ୍ତି, ସବୁ ଜ୍ଞାନ ତାଙ୍କ ପାଖରେ ଆସି ପହଞ୍ଚିଯାଏ ଭକ୍ତଙ୍କ ପାଖରେ। ତେଣୁ କାଳାୟ କାଳନାଭାୟ, କାଳାୟ ଭଗବାନ ହେଉଛନ୍ତି ଶଙ୍ଖ ବାଜିଲା ପରେ ଆମେ କହିବା କିଭଳି କାଳ, କାଳ କାଳଚକ୍ର ଗୁରୁ କରୁଛି, କାଳଚକ୍ର ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ ସମସ୍ତଙ୍କର କାଳ ଚାଲିଯାଉଛି, ସମସ୍ତ ଆୟୁଷ ହରଣ ହେଇଯାଉଛି, କାଳଚକ୍ର ଇଏ ଦେଶାଭିଆଭୂତି ସମୃଦ୍ଧ କାଳଚକ୍ର ଇଏ ହେଉଛି କାଳଚକ୍ର ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତରେ। ଏବଂ ଭଗବାନ ଯେଉଁ ରହିଛନ୍ତି କାଳ, ଭଗବତାରେ କହିଲେ ଭଗବାନ ହେଉଛି କାଳ, କାଳସ୍ମୀ ଲୋକକ୍ଷତ୍ରବୃଦ୍ଧ, କାଳ ରୂପରେ ଭଗବାନ ସମସ୍ତଙ୍କର କ୍ଷୟ କରୁଛନ୍ତି ବା ତାଙ୍କୁ ହତ୍ୟା କରୁଛନ୍ତି ଭଗବାନ। କିନ୍ତୁ ଯେ ଭଗବାନଙ୍କ ଶରଣରେ ଯାଉଛନ୍ତି ଭଗବାନ, ତାଙ୍କୁ ଆଉ ତାଙ୍କର ଆୟୁଷ ହରଣ କରୁନାହାନ୍ତି, ତାଙ୍କୁ ଅମୃତତ୍ଵ ପ୍ରଦାନ କରୁଛନ୍ତି। ତେଣୁ କାଳାୟ ସୁଦର୍ଶନ କହୁଛନ୍ତି, କାଳାୟ କହିଲେ କାଳ ସ୍ୱରୂପାୟ, କାଳ ସ୍ୱରୂପ ହେଉଛନ୍ତି ଭଗବାନ। ଏବଂ କାଳନାଭାୟ, କାଳନାଭାୟ କହିଲେ କାଳଶକ୍ତି ଆଶ୍ରୟାୟ, କାଳଶକ୍ତି ଯେଉଁ ରହିଛି ଭଗବାନରେ, କାଳଶକ୍ତି ଭଗବାନ ସେଇଟା ଆଶ୍ରୟ ଦେଇଛନ୍ତି, କାଳଶକ୍ତିର ଆଶ୍ରୟ ହେଉଛନ୍ତି ଭଗବାନ। କାଳନାଭାୟ କାଳର ଇଣ୍ଡିପେଣ୍ଡେଣ୍ଟ ଶକ୍ତି ନାହିଁ, ଭୌତିକ ଜଗତରେ କାଳ ରହିଛି, ଜୀବ ଜଗତରେ କାଳର ପ୍ରଭାବ ନାହିଁ, ଏ ସବୁବେଳେ ନିତ୍ୟ ବର୍ତ୍ତମାନ, ସେଠି କାଳର ପ୍ରଭାବ ନାହିଁ, ଆମେ ଚିନ୍ତା କରିପାରିବା ନାହିଁ ସେ କଥା, ସେଠି କାଳ ପ୍ରଭାବ ନାହିଁ, କିନ୍ତୁ ନିତ୍ୟ ବର୍ତ୍ତମାନ କାଳ ନାଭାୟ, କାଳାବୟବ ସାକ୍ଷିଣୀ, କାଳାବୟବ କାଳବୟବାନା କହିଲେ ସୃଷ୍ଟି ଆଦି ସମୟାନା ସାକ୍ଷିଣୀ, ଯେଉଁ ସୃଷ୍ଟି ହେଉଛି ଭୌତିକ ଜଗତ ସୃଷ୍ଟି ହେଉଛି ଭଗବାନଙ୍କ ସାକ୍ଷୀ, ଭଗବାନ ସବୁ ଜାଣନ୍ତି, ସାକ୍ଷୀ ହେଉଛନ୍ତି ସେ ସବୁକି ଜାଣନ୍ତି। ଭଗବତ ଗୀତାର ଭଗବାନ କହିଲେ କ'ଣ ସେ ସୁଖ ସାକ୍ଷୀ, ମୁଁ ହେଉଛି ସାକ୍ଷୀ, ଭଗବାନ ସବୁ କିଛିରେ ସାକ୍ଷୀ ହେଉଛନ୍ତି ଭଗବାନ, ସାକ୍ଷୀ ଏ ସୃଷ୍ଟିର ଆରମ୍ଭରେ ସେ ଥିଲେ, ସବୁ ସାକ୍ଷୀ ଜାଣିଛନ୍ତି ସେ, ସବୁ ଜିନିଷରେ ବିଚାର ହୁଏ, ବିଚାରରେ ସେଠି ଦରକାର ପଡ଼େ ସାକ୍ଷୀ। ଏ ପ୍ରଭୁପାଦ ମହାରାଜ ଯେତେବେଳେ ପାଠ ପଢ଼ୁଥିଲେ କୌଣସି କଲେଜରେ କଲେଜ ପଢ଼ୁଥିଲେ, ସେଠି ସବୁ ଖ୍ରୀଷ୍ଟିଆନ ମାନେ ସବୁ ରହୁଥିଲେ, ଲେକ୍ଚରର ମାନେ ସବୁ ରହୁଥିଲେ। ସେମାନେ କହନ୍ତି ଆମର ଯେଉଁ ବେଦରେ ସବୁ କୁହାଯାଇଛି ବା ବୈଦିକ ଶାସ୍ତ୍ରରେ ଆମର ଯେଉଁ ରହିଛି ପୂର୍ବଜନ୍ମ କଥା, ସିଏ କହନ୍ତି ପୂର୍ବଜନ୍ମଟା ସବୁ କଳ୍ପନା। କାହିଁକି ନା ଜଣେ ଯେତେବେଳେ ଦଣ୍ଡ ଦିଆଯିବ ଜଣେ ସାକ୍ଷୀ ଦରକାର, ହଁ ମୁଁ ଏଇଟା କରିଥିଲି, ଜଣେ ସାକ୍ଷୀ ଦେବ ଏଇଟା କରିଥିଲା, ତେଣୁ ସିଏ ସେ ଅନୁସାରେ ଫଳ ପାଇବ। କିନ୍ତୁ ଆମେ ପୂର୍ବଜନ୍ମରେ କ'ଣ କରିଥିଲୁ କିଏ ସାକ୍ଷୀ, ଏଇଭଳି ଭାବରେ ସେ କହନ୍ତି। କିନ୍ତୁ ସାକ୍ଷୀ ହେଉଛନ୍ତି ଭଗବାନ। ପ୍ରଭୁପାଦ ମହାରାଜ ଯେତେବେଳେ ଏକଥା କହନ୍ତି ସେମାନେ ଏଇଟା ଗ୍ରହଣ କରନ୍ତି ନାହିଁ। ହଁ ଏ ଯେଉଁ ପ୍ରଭୁପାଦଙ୍କର କନ୍ଭରସେସନ୍ ଏସବୁ ରହିଛି ଲାଇଫ୍ ହିଷ୍ଟ୍ରିରେ, ହଁ ପ୍ରଭୁ ସାକ୍ଷୀ ଶରଣମ ସ୍ରୋତ ଏସବୁ ରହିଛି। ଭଗବାନ ହେଉଛନ୍ତି ସାକ୍ଷୀ, ସବୁକିଛିର ସାକ୍ଷୀ ହେଉଛନ୍ତି ଭଗବାନ, ସବୁକିଛି ଜାଣନ୍ତି। ଭଗବତ ଗୀତାରେ ଭଗବାନ କହିଲେ ବେଦାହଂ ସମତି ତାହାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଯେ ଭୂତାନି ମାଂସ ବେଦର କଶ୍ଚନ। ଭଗବାନ ସବୁକିଛି ଜାଣନ୍ତି, ସମସ୍ତଙ୍କର ଅତୀତ ବର୍ତ୍ତମାନ ଭବିଷ୍ୟତ ଜାଣନ୍ତି, କିନ୍ତୁ ଭଗବାନ କେହି ଜାଣିପାରନ୍ତି ନାହିଁ। ଯେଣୁ ଭଗବାନଙ୍କର ଯେ କେତେ ତାଙ୍କର ଜ୍ଞାନ ରହିଛି ବା ତାଙ୍କର କେତେ ଶକ୍ତି ରହିଛି ଆମେ ଚିନ୍ତା କରିପାରିବା ନାହିଁ। କୋଟି କୋଟି ଜୀବ ଏଭଳି ଭାବେ କୋଟି କୋଟି ବର୍ଷ ଧରି କ'ଣ କରିଥିଲେ, ଆମର ଉଦାହରଣ ସ୍ୱରୂପ ଯଦି ନେବା ଆମେ କୋଟିଏ ବର୍ଷ ତଳେ କ'ଣ ଥିଲା ଆମର ଅବସ୍ଥା ଭଗବାନ କହିଦେବେ ଆଜିର ଏଇ ଏଇ ତିଥିରେ ବା କ'ଣ ଭଗବାନ କହିଦେବେ କୋଟିଏ ବର୍ଷ ତଳେ ଏହା ଥିବ ତୁମେ। ତେଣୁ ଆଜିକୁ ଠିକ୍ କୋଟିଏ ବର୍ଷ ପୂର୍ବେ କ'ଣ ହେଇଥିଲା ଆମେ ଚିନ୍ତା କରିପାରିବା ନାହିଁ, କିନ୍ତୁ ଭଗବାନ କହିଦେବେ ତୁମେ ଏହା ଥିଲ, ଏହା କରୁଥିଲ, ଏସବୁ କରୁଥିଲ, ଚିନ୍ତା କରିଥିଲ ଏହା, ଏଇଭଳି ଭାବରେ ଭଗବାନ ସିଏ ଏତେ ଶକ୍ତି ରହିଛି ଭଗବାନ। କାଳାଶ୍ରୟ ସବୁକିଛି ଆଶ୍ରୟ ନେଇଛି ତାଙ୍କ ପାଖରେ। ସୃଷ୍ଟି ଆଦି ସମୟାନା ସାକ୍ଷିଣୀ, ସୃଷ୍ଟି ଆରମ୍ଭରୁ ସବୁକିଛି ଜାଣନ୍ତି ସିଏ। 84 ଲକ୍ଷ ପ୍ରକାର ଜୀବ ରହିଛନ୍ତି, କେତେ ଜୀବ କେତେ ଜନ୍ମ ପାର ହେଇକି କେତେ କ'ଣ ହେଉଛି ଭଗବାନଙ୍କର ବ୍ୟବସ୍ଥାରେ ସେମାନେ ସେଇଭଳି ଭାବରେ ଶରୀର ପ୍ରାପ୍ତ ହେଉଛନ୍ତି ସାକ୍ଷିଣୀ। ଏବଂ କଳା ବ୍ୟବସ୍ଥାକ୍ଷିଣୀ ଏବଂ ତତଶ୍ଚ ବିଶ୍ୱାୟ ବିଶ୍ୱରୂପାୟ ଭଗବାନ ହେଉଛନ୍ତି କଳା ସାକ୍ଷିଣ, ପୁଣି ମଧ୍ୟ ସେ ହେଉଛନ୍ତି ବିଶ୍ୱରୂପ। ବିଶ୍ୱାୟ ବିଶ୍ୱାୟ କହିଲେ ବିଶ୍ୱାୟ ତତ୍ ଉପଦଷ୍ଟ୍ରେ, ବିଶ୍ୱାୟ କହିଲେ ବିଶ୍ୱରୂପାୟ, ବିଶ୍ୱ ହେଉଛି ବିଶ୍ୱରୂପ, ଭଗବାନ ହେଉଛନ୍ତି ବିଶ୍ୱରୂପ, ଏ ବିଶ୍ୱ ହେଉଛି ଭଗବାନଙ୍କର। ଭାଗବତ ଆରମ୍ଭରେ କୁହାଗଲା ଏ ଭୌତିକ ଜଗତ ଯାହା ଦେଖୁଛି ଭଗବାନ ଗୋଟେ ଶରୀର, ବିଶ୍ୱ ବିଶ୍ୱରୂପ ଏଇଟା, ଯେଉଁ ମହତ୍ ଲୋକ ଜନ ଲୋକ ଅଛି ଭଗବାନଙ୍କ ଉର୍ଦ୍ଧ ଶରୀରର ଉର୍ଦ୍ଧ ଭାଗ, ନିମ୍ନ ଭାଗ ଯେଉଁ ପାତାଳ ତଳ ସବୁ ରହିଛି ସେ ଭଗବାନଙ୍କ ଶରୀରର ଅର୍ଦ୍ଧ ଭାଗ, ମଧ୍ୟରେ ସବୁ ପୃଥିବୀ ରହିଛି ସବୁ କଥା ରହିଛି ଭଗବାନଙ୍କ, ଯେଉଁ ବୃକ୍ଷ ଲତା ହେଉଛି ଭଗବାନଙ୍କର ରୋମରାଜି, ଭଗବାନ ହାଡ଼ ଫାଡ଼ ଯେଉଁ ଯେଉଁ ରହିଛି ପାହାଡ଼ ପର୍ବତ ଭଗବାନଙ୍କ ହାଡ଼ ଅସ୍ଥି, ଏଇଭଳି ଭାବେ ସବୁକିଛି ଭୌତିକ ଜାଗା ତ ବିଶ୍ୱରୂପ, ଯୁଆଡ଼େ ଦେଖିବେ ସବୁ ଭଗବାନଙ୍କର, କେଉଁଠି ଭଗବାନ ନାହାନ୍ତି କହିହେବ ନାହିଁ। ଦେଶ ମଧ୍ୟରେ ସେଥିପାଇଁ ଭଗବାନ କହିଲେ ଏକାଦଶ ଅଧ୍ୟାୟରେ ଭଗବାନ ଅର୍ଜୁନ କହିଲେ ପ୍ରଭୁ ଯୋୟଂ ଆପଣ ଯେଉଁ କହୁଛନ୍ତି ଦଶମିଚ୍ଛାମିତ ରୂପମ, ପ୍ରଭୁ ଏଇ ଯେଉଁ ରୂପ ଆପଣ କହିଲେ ଏକାଦଶ ଦଶମ ଅଧ୍ୟାୟରେ ଆପଣ ବିଶ୍ୱରୂପ ଦେଖେ ଯେଉଁ ବିଭୂତି ଯୋଗ କହିଲେ କ'ଣ ଆଦିତ୍ୟାନ ଅହମ ବିଷ୍ଣୁ ଜ୍ୟୋତିରମ ରବି ସୁମାନ ଇତ୍ୟାଦି ସବୁ ବିଭିନ୍ନ ପ୍ରକାର ଯେଉଁ ଭଗବାନଙ୍କର ଦେଖେଇଲେ କହିଲେ ତାଙ୍କ ବିଭୂତି, ଅନନ୍ତ ବିଭୂତି ରହିଛି ଭଗବାନଙ୍କର, ଅନ୍ତିମରେ କହିଲେ ମୋର ବିଭୂତି ଅନନ୍ତ ରହିଛି। ଆମେ ଗତକାଲି କହୁଥିଲେ ଶ୍ଳୋକଟି ଦଶମ ଅଧ୍ୟାୟରେ ଏମାନେ ପାଠ କରୁଥିଲେ। ତେଣୁ ଅର୍ଜୁନ କହିଲେ ପ୍ରଭୁ ଏଇଟା ପ୍ରାକ୍ଟିକାଲି ଅଛି କହି ଦେଖିପାରିବେ ନା ଖାଲି ଥିଓରି, ଏକାଦଶ ଅଧ୍ୟାୟ ପଚାରିଲେ କାହିଁକି ଲୋକମାନେ ବହୁତ ଲୋକ ଆସିବେ କଳିଯୁଗରେ ଠକ ସବୁ ଆସିବେ କହିବେ ମୁଁ ସେୟା ମୁଁ ଏଇୟା ମୁଁ ଏଇୟା ମୁଁ ମୋର ସବୁ ବିଭୂତି ଏଇଭଳି ଭାବରେ କହିବେ, ଖାଲି କହିଦେଲେ ହେବନି ଥିଓରିଟିକାଲ ପ୍ରାକ୍ଟିକାଲ ଦେଖେଇବ। ଯେମିତି ଭଗବାନ ଦେଖେଇଲେ ଏକାଦଶ ଅଧ୍ୟାୟ ଦେଖ ଅଶ୍ୱମେ ପାଞ୍ଚ ରୂପାଣି ସତସ୍ୱତ ସହସ୍ରଶ ନାନା ବିଧାନ ଦିବ୍ୟାଣୀ ନାନା ବର୍ଣ୍ଣା ବିଧାନିଚ, ଯାହା ସବୁ କହିଥିଲେ ଦଶମ ଅଧ୍ୟାୟରେ ବିଭୂତି ଯୋଗରେ ଏକାଦଶ ଅଧ୍ୟାୟରେ ଦେଖେଇଦେଲେ ସବୁ, ଯାହାକୁ ଦେଖି ଅର୍ଜୁନ ଥରିବା ପାଇଁ ଆରମ୍ଭ କଲେ। ବିଶ୍ୱରୂପ ହେଉଛି ଭଗବାନଙ୍କ ରୂପ, ଏ ବିଶ୍ୱରୂପ ଏଇଟାକୁ କାହିଁକି ଦେଖିବାକୁ ଚାହିଁଲେ ଜାଣିବା ପାଇଁ ଚାହିଁଲେ କେସୁ କେସୁ ଭାବିଛି ଚିନ୍ତୁଛୁ ଭଗବାନ ମାୟା ବିସ୍ତରଣାତ୍ମ ଯୋଗ ବିଭୂତି ଜନାର୍ଦ୍ଦନ ଭୂୟ କଥା ତୃପ୍ତି ଶୁଣନ୍ତୁ ନାସ୍ତି ଅମୃତମ, ଯେଉଁଠି କେମିତି ମୁଁ ଆପଣଙ୍କୁ ସବୁବେଳେ ଚିନ୍ତା କରିବି, କେମିତି ସବୁବେଳେ ଚିନ୍ତା କରିବି। ଏହି ଉଦ୍ଦେଶ୍ୟରେ ଦଶମ ଅଧ୍ୟାୟ ଏକାଦଶ ଅଧ୍ୟାୟ କୁହାଯାଇଛି। ଏମିତି କିଛି ନାହିଁ ଯେଉଁଠି ଆମେ ଦେଖିପାରିବାନି ଭଗବାନଙ୍କର ସ୍ଥିତିକୁ ଦେଖିପାରିବା ନାହିଁ। ନା ଏଠି ଭଗବାନ ନାହାନ୍ତି, ନା ସବୁଠାରେ ଭଗବାନ ଅଛନ୍ତି। ଆମେ ଜାଣିବାର ଅଛି କିଭଳି ଭଗବାନ ଅଛନ୍ତି ଏଠି। ସେଇଠି କିଛି କିଛି ଚିନ୍ତୁ ଅଛି ଭଗବାନ ମାୟା ସବୁବେଳେ, ଦିନ ରାତି ଚବିଶ ଘଣ୍ଟା ଯେଉଁଠି ରହିବ, ଯୁଆଡ଼େ ଦେଖିବ, ଯୁଆଡ଼େ ଯିବ, ଯୁଆ କରିବ, ସବୁଥିରେ ଭଗବାନ ଦର୍ଶନ କରିବ। ଭଗବାନ ସବୁଠାରେ ଅଛନ୍ତି, ବିସ୍ତାର କରୁଛନ୍ତି ବିଶ୍ୱରୂପ ରୂପରେ। ବିଶ୍ୱାୟ ତଦ ଉପଦୃଷ୍ଟି, ଉପଦୃଷ୍ଟି କହିଲେ ତରି କିଂ ଜଡ଼ୋହ, ଯେତେବେଳେ ନାଗପତ୍ନୀ କହୁଛନ୍ତି, ନାଗପତ୍ନୀ ଯେତେବେଳେ କହୁଛନ୍ତି ଭଗବାନଙ୍କର, ନାଗପତ୍ନୀଙ୍କର ପ୍ରାର୍ଥନା ମାଧ୍ୟମରେ ଭଗବାନଙ୍କର ନାଗପତ୍ନୀଙ୍କର ଭାବର ଆଦାନ ପ୍ରଦାନ ହେଉଛି। ଏ ଖାଲି ନୁହଁ ଭଗବାନ ଚୁପଚାପ ଶୁଣୁଛନ୍ତି, ଆଉ କିଛି କହୁନାହାନ୍ତି, ନାଗପତ୍ନୀ ଖାଲି କହିଚାଲିଛନ୍ତି। ନାଗପତ୍ନୀ ଯାହା କହୁଛନ୍ତି ସେମାନେ ଭଗବାନ ମଧ୍ୟ ଶୁଣୁଛନ୍ତି। ଏ ଭଗବାନ ଶୁଣିକିରି କ'ଣ ଚିନ୍ତା କରିବେ ତା ପାଇଁ ସେଇଟା ଆଚାର୍ଯ୍ୟମାନେ ଟିକାରେ ସେଇଟା କହିଛନ୍ତି। ଭଗବାନ କହିଲେ ଆପଣ ହେଉଛନ୍ତି ବିଶ୍ୱାୟ, ଭଗବାନ କହିବେ କହୁନାହାନ୍ତି, କିନ୍ତୁ ମନର ଭାବନା, ସବୁ ଭାବନା କଥା ସବୁ ଶାସ୍ତ୍ରରେ ଆଚାର୍ଯ୍ୟ ଟିକାରେ ସବୁ କହିଛନ୍ତି। ଦହି କିଂ ଜଡ଼ୋ, ହଁ ମୁଁ ଏ ବିଶ୍ୱ କହିଲେ ମୁଁ କ'ଣ ଜଡ଼, ଏ ବିଶ୍ୱଟା ଜଡ଼, ମୁଁ କ'ଣ ଜଡ଼, ନା 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 ପ୍ରଭୁ ଆପଣ ଜଡ଼ ନୁହନ୍ତି। ନହିଁ ତଦ ଉପଦ୍ରେ, ଆପଣ ଜଡ଼ ନୁହନ୍ତି, ତାର ଉପଦ୍ରେ, ଉପଦ୍ରେ କହିଲେ ନା ତ, ହଁ ଉପଦ୍ରେ କହିଲେ ଆପଣ କ'ଣ, ଉପଦ୍ରେ ଅର୍ଥ ହେଉଛି ଦ୍ରଷ୍ଟା, ଆପଣ ଦର୍ଶନ କରୁଛନ୍ତି ଦ୍ରଷ୍ଟା, ଅଲଗା ଆପଣ ଅଲଗା, ଜଡ଼ ବିଶ୍ୱଟାରେ ଅଲଗା। ମୟା ତଥା ଇଦମ୍ ସର୍ବମ ଜଗତ ବ୍ୟକ୍ତି ମୃତନା ମୋ ସ୍ଥାନ ସର୍ବଭୂତାନି ନ ଚାହାନ୍ତି ସୁ ଅବସ୍ଥିତ, ଇଏ ହେଉଛି ଅଚିନ୍ତ ଭେଦାଭେଦ ତତ୍ତ୍ୱ। ତେଣୁ ବିଶ୍ୱାୟତ ଉପଦ୍ରେ, ଏଇଟାକୁ ବିଶ୍ୱଦ୍ରଷ୍ଟା ସେ ଦେଖୁଛନ୍ତି, ସିଏ ସବୁକିଛି ତାଙ୍କର ଅଧ୍ୟକ୍ଷତାରେ। ମୟା ଦକ୍ଷିଣ ପ୍ରକୃତି ସ୍ୱତେ ସଚରାଚରମ, ଭଗବାନଙ୍କ ଅଧ୍ୟକ୍ଷତାରେ ସବୁ ସୃଷ୍ଟି ଚାଲିଛି, ଏଭଳି ରହିଛି ଭଗବାନଙ୍କର ସୃଷ୍ଟି। ଭଗବାନ ହେଉଛନ୍ତି ଦ୍ରଷ୍ଟା, ଦେଖୁଛନ୍ତି, ନାହିଁ ପଳେଇଲା ଭଗବାନ ଦେଖୁଛନ୍ତି। ତେଣୁ ଉପଦ୍ରେ ତତ୍ କର୍ତ୍ତ୍ରେ ନଚ ଦ୍ରଷ୍ଟୁ ମାତ୍ରା, କେବଳ ଯେ ଭଗବାନ ଦ୍ରଷ୍ଟୁକୁ ଦେଖୁଛନ୍ତି, ଆଉ କିଛି କରିପାରୁନାହାନ୍ତି ଭଗବାନ, କ'ଣ ତାଙ୍କର ଆଉ କିଛି ଶକ୍ତି ନାହିଁ, ସବୁ ହେଇଯାଉଛି ତାଙ୍କର ବିନା କଣ୍ଟ୍ରୋଲରେ ସବୁ କିଛି ହେଇଯାଉଛି, ନା ଦେଖୁଛନ୍ତି, ଖାଲି ଦେଖୁଛନ୍ତି ତା ନୁହଁ, ନଚ ଦ୍ରଷ୍ଟୁ ମାତ୍ରା କିନ୍ତୁ ତତ୍ କର୍ତ୍ତ୍ରେ, ତାର କର୍ତ୍ତା ସେ ସବୁକିଛି ସିଏ କରୁଛନ୍ତି, ତତ୍ କର୍ତ୍ତ୍ରେ ସୃଷ୍ଟି ସିଏ କରୁଛନ୍ତି, ସୃଷ୍ଟିକର୍ତ୍ତା ହେଉଛନ୍ତି ସିଏ। ନାରଦ ମୁନି ଯେତେବେଳେ କହିଲେ ପିତାଙ୍କୁ କହୁଛନ୍ତି ବ୍ରହ୍ମାଙ୍କୁ, ପ୍ରଭୁ ଆପଣ ତ ସୃଷ୍ଟିକର୍ତ୍ତା, ଆପଣ ପୁଣି କାହାକୁ ଧ୍ୟାନ କରୁଛନ୍ତି, ଦ୍ୱିତୀୟ ସ୍କନ୍ଦ ପଞ୍ଚମ ଅଧ୍ୟାୟରେ ପ୍ରଶ୍ନ କରୁଛନ୍ତି ନାରଦ ମୁନି। ତେଣୁ ବ୍ରହ୍ମା କହୁଛନ୍ତି ନମସ୍ତସ୍ମି ଭଗବତେ ବାସୁଦେବାୟ ଭେଦସେ ଜନ୍ମାୟ ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ, ମୁଁ ସେଇ ଭଗବାନଙ୍କୁ ପ୍ରଣାମ କରୁଛି ଯାହାଙ୍କ ମାୟାରେ ମୋହିତ ହେଇକିରି ମୋତେ କହନ୍ତି ଜଗଦ୍ଗୁରୁ ବା ଜଗତ ସ୍ରଷ୍ଟା, କିନ୍ତୁ ପ୍ରକୃତରେ ମୁଁ ସୃଷ୍ଟିକର୍ତ୍ତା ନୁହଁ। ସୁଜାମି ତନ୍ୟୁକ୍ତ ହମ୍ ହରହରତି ତତ୍ବସ ବିଶ୍ୱଂ ପୁରୁଷ ରୂପେଣ ପରିପାଦ ତ୍ରିଶକ୍ତି ଧ୍ରୁବ, ମୁଁ ଯେଉଁ ସୃଷ୍ଟି କରୁଛି ଭଗବାନ ମୋତେ ଆପଏଣ୍ଟମେଣ୍ଟ ଦେଇଛନ୍ତି। ପ୍ରକୃତ ପ୍ରଥମ ସୃଷ୍ଟି ଭାଗବତରେ ଦୁଇଟି ସୃଷ୍ଟି କଥା କୁହାଯାଇଛି, ଗୋଟେ ହେଉଛି ପ୍ରାଥମିକ ସୃଷ୍ଟି, ଆଉ ଗୋଟେ ହେଉଛି ସେକେଣ୍ଡାରୀ, ପ୍ରାଇମେରୀ କ୍ରିଏସନ୍, ସେକେଣ୍ଡାରୀ କ୍ରିଏସନ୍, ସ୍ୱର୍ଗ ଏବଂ ବିସର୍ଗ, ଏ ଦଶଟି ବିଷୟ ରହିଛି। ତା'ହେଲେ ଗୋଟେ ବିଷୟ ହେଉଛି ସ୍ୱର୍ଗ, ସ୍ୱର୍ଗ କହିଲେ ଭଗବାନ ସବୁ ସୃଷ୍ଟି କଲେ, ଭଗବାନଙ୍କ ସୃଷ୍ଟି ପୂର୍ବରୁ ବ୍ରହ୍ମା ନଥିଲେ, ବ୍ରହ୍ମାଙ୍କ ପୂର୍ବରୁ ବ୍ରହ୍ମା ଭଗବାନ ଥିଲେ, ଭଗବାନ ସୃଷ୍ଟି କଲା ପରେ ବ୍ରହ୍ମାଙ୍କୁ ସୃଷ୍ଟି କଲେ, ଭୌତିକ ଜଗତ ସୃଷ୍ଟି କଲା ପରେ ବ୍ରହ୍ମାଙ୍କୁ ସୃଷ୍ଟି କଲେ, ସେଇଟାକୁ ବିସ୍ତାର କରିଛନ୍ତି। ସ୍ୱର୍ଗ ଏବଂ ବିସର୍ଗ ଦୁଇଟି ଜିନିଷ, ସ୍ୱର୍ଗ ହେଉଛି ପ୍ରାଇମେରୀ କ୍ରିଏସନ୍, ଭଗବାନ ସୃଷ୍ଟି କରୁଛନ୍ତି, ଆଉ ବିସର୍ଗ ହେଉଛି ସେକେଣ୍ଡାରୀ, ଯେମିତି ଏଇଟାକୁ ସେ ତାକୁ ଚଉଦ ଭାଗ କରିକି ବିଭିନ୍ନ ପ୍ରକାର ତାକୁ ଏପଟ ସେପଟ କଲେ, କେମିକାଲ ଚେଞ୍ଜ ଭଳି କେମିକାଲ ଚେଞ୍ଜ କଲେ, କେମିକାଲ ସବୁ ଭଗବାନ ଦେଇଛନ୍ତି, ତାକୁ ସେ ଏପଟ ସେପଟ କରି ଏସ୍2ଓ କରିକି କେତେ କ'ଣ ସବୁ କେମିକାଲ ସବୁ ସାଇଣ୍ଟିଷ୍ଟ ମାନେ ସବୁ ଇଏ କରୁଛନ୍ତି, ଉଦ୍ଭାବନ କରୁଛନ୍ତି, ଏସବୁ କେଉଁଠୁ ଆଣିଲେ ତତ୍ତ୍ୱ? ହଁ ବୈଜ୍ଞାନିକମାନେ କହୁଛନ୍ତି ମୁଁ ସୃଷ୍ଟିକର୍ତ୍ତା, ଏଇଟା କଲିବୁ, କିନ୍ତୁ ତୁମକୁ ସେସବୁ କିଏ ଦେଲା? ଏସବୁ ଜିନିଷ ତୁମ ଶରୀରକୁ କିଏ ଦେଲା? ତୁମ ବୁଦ୍ଧିକୁ କିଏ ଦେଲା? ତୁମେ କିଏ ଦେଲା? ସେ ଭଗବାନ ହେଉଛନ୍ତି ତତ୍କର୍ତ୍ତୃ, ଭଗବାନ ସବୁଙ୍କର କର୍ତ୍ତା ସିଏ, ଏବଂ ବିଶ୍ୱ ହେତବେ ନଚ କର୍ତ୍ତୃମାତ୍ରାୟ, ଭଗବାନ ଯେଉଁ କର୍ତ୍ତା ସୃଷ୍ଟି କରୁଛନ୍ତି ଖାଲି ସେତିକି ନୁହଁ, ଭଗବାନ ବିଶ୍ୱ ହେତବେ ସର୍ବକାରକ ରୂପାୟ, ସବୁକିଛିର ମୂଳ କାରଣ ସିଏ, ବିଶ୍ୱ ହେତବେ ହେତୁ ହେତୁ ଆମେ କରେ ନା କାର୍ଯ୍ୟକାରଣ, ସେଥିରୁ କାରଣ ତାଙ୍କଠାରୁ କାର୍ଯ୍ୟ ହେଉଛି, କାର୍ଯ୍ୟକାରଣ ବହୁତ ଜଗତ ସବୁ କହୁଛି କାର୍ଯ୍ୟକାରଣ ଉପରେ ନିର୍ଭର କରୁଛି, କିନ୍ତୁ ବୈଜ୍ଞାନିକମାନେ କହନ୍ତି ବା ଯେଉଁମାନେ ଭକ୍ତ ନୁହନ୍ତି ସେମାନେ ଅଭକ୍ତମାନେ ସେମାନେ କହନ୍ତି ଏ ମନୁଗମନ ହେଇଗଲା, ବିସ୍ଫୋରଣଟେ ହେଲା ମନୁଗମନ, ବିସ୍ଫୋରଣ ହେଇଗଲା ମନୁଗମନ ହେଇଗଲା, ସବୁ ମନୁଗମନ ହେଇଗଲା ଅଟୋମେଟିକ ଅଟୋମେଟିକ, କିଛି ଆଗରେ କିଛି କାହାର କିଛି କାରଣ ନାହିଁ, ଏ କାର୍ଯ୍ୟଟା ମନୁଗମନ ଅଟୋମେଟିକ ହେଇଗଲା ଅଟୋମେଟିକ, ଏଇଭଳି ଭାବରେ ତାଙ୍କର ଜ୍ଞାନ ଏଇଭଳି ଭାବରେ ସେଥିପାଇଁ ସେମାନେ ସବୁ ନୋବେଲ ପ୍ରାଇଜ୍ ପାଉଛନ୍ତି ଏଇଭଳି ଭାବରେ। ତେଣୁ ଏ ଶ୍ଲୋକର ବ୍ୟବସ୍ଥାରେ ବହୁତ କଥା ରହିଲା, ତାପରେ ଆମର ଅଛି ତ ସମୟ 42-43 ଶ୍ଲୋକରେ କହୁଛନ୍ତି, ଦୁଇଟି ଶ୍ଲୋକ ମିଶିକି ଅଛି। ଭୂତ ମାତ୍ରେନ୍ଦ୍ରିୟ ପ୍ରାଣ ମନ ବୁଦ୍ଧ୍ୟାଶ ଆତ୍ମନେ ତ୍ରିଗୁଣେନାଭିମାନେନ ଗୁଢ ସ୍ୱାତ୍ମାନୁଭୂତୟେ ନମୋ ଅନନ୍ତାୟ ସୂକ୍ଷ୍ମାୟ କୂଟସ୍ଥାୟ ବିପସ୍ଥିତେ ନାନାବାଦାନୁରୋଧାୟ ବାଚ୍ୟବାଚକ ଶକ୍ତି ଶକ୍ତୟେ ଅନୁରୋଧାୟ। ଭୂତ ମାତ୍ରେନ୍ଦ୍ରିୟ ପ୍ରାଣ ଏ ଶ୍ଳୋକରେ କୁହାଯାଉଛି, ଭୂତ ଏ ପଞ୍ଚ ମହାଭୂତ ରହିଛି, ମାତ୍ରା ମାତ୍ରା ହେଉଛି ତନ୍ମାତ୍ର, ପଞ୍ଚଭୂତ ହେଉଛି କ'ଣ, ଭୂମି ଜଳ ଅଗ୍ନି ବାୟୁ ଆକାଶ ହେଉଛି ପଞ୍ଚଟି ଭୂତ ପଞ୍ଚଭୂତ, ଆଉ ମାତ୍ରା କହିଲେ ଏ ଯେଉଁ ପାଞ୍ଚଟି ତନ୍ମାତ୍ର ରହିଛି ଶବ୍ଦ ସ୍ପର୍ଶ ରୂପ ରସଗନ୍ଧ, ଶବ୍ଦଟା ଆକାଶରେ ହେଉଛି ଶବ୍ଦ, ଭଗବତୀତର ଭଗବାନ କହିଲେ ଖେ କ'ଣ ଶବ୍ଦ ଖେ ଆକାଶରେ ହେଉଛି ଶବ୍ଦ, ହେଉଛି ମାତ୍ରା ତନ୍ମାତ୍ର, ଏସବୁ ଭଗବାନ ସୃଷ୍ଟି କରିଛନ୍ତି। ଭୂତ ମାତ୍ର ଇନ୍ଦ୍ରିୟ ବିଭିନ୍ନ ପ୍ରକାର ଇନ୍ଦ୍ରିୟ ସବୁ ଯେଉଁ ଆମର ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ପାଞ୍ଚଟି ଜ୍ଞାନେନ୍ଦ୍ରିୟ, ମନକୁ ମଧ୍ୟ ଗୋଟେ ଷଷ୍ଠ ଇନ୍ଦ୍ରିୟ ବୋଲି କୁହାଯାଏ, ତେଣୁ ଏହିସବୁ ଇନ୍ଦ୍ରିୟମାନେ ଭଗବାନ ସୃଷ୍ଟି କରିଛନ୍ତି। ପ୍ରାଣ ପ୍ରାଣ ବାୟୁ ରହିଛି, 10 ପ୍ରକାର ବାୟୁ ରହିଛି, ମନ ବୁଦ୍ଧି ଆଶୟ ଆଶୟ କହିଲେ କ'ଣ ଚେତନା, ପରମାତ୍ମା ଆତ୍ମନେ କହିଲେ ପରମାତ୍ମା ସ୍ୱରୂପ, ତ୍ରିଗୁଣେନା ତ୍ରିଗୁଣେନା ଅଭିମାନେନ ତିନୋଟି ଗୁଣ ରହିଛି ଭୌତିକ ଜଗତରେ, ତିନୋଟି ଗୁଣ ରହିଛି ସତ୍ତ୍ୱ ରଜ ତମ ତିନି ଗୁଣ, ବହୁତ ସୂକ୍ଷ୍ମ ଏଟାକୁ ଦେଖିପାରିବେ ନାହିଁ, କିନ୍ତୁ ଆମେ କାର୍ଯ୍ୟ ଦ୍ୱାରା ତା'ର ଅନୁଭବ କରିପାରୁ। ଲକ୍ଷଣ 14 ଅଧ୍ୟାୟରେ ସେଥିପାଇଁ କୁହାଗଲା ତିନି ଗୁଣର କ'ଣ ସବୁ ଲକ୍ଷଣ ରହିଛି, ସତ୍ତ୍ୱ ରଜ ତମ ତିନି ଗୁଣର ଲକ୍ଷଣ ସବୁ ରହିଛି, ସେ ଲକ୍ଷଣ ଅନୁସାରେ ଆମେ ଜାଣିପାରିବା ଏ ଗୁଣର ପ୍ରଭାବ କିଭଳି ଭାବରେ ରହୁଛି, କି କେଉଁଭଳି ଭାବରେ କାର୍ଯ୍ୟ କରୁଛି ବ୍ରାହ୍ମଣ, ଏ ସତ୍ୟଗୁଣର ପ୍ରଭାବରେ ଜଣେ ବ୍ରାହ୍ମଣ କାର୍ଯ୍ୟ କରୁଛି ସବୁ ରହିଛି। ଗୁଣ ତ୍ରିଗୁଣେନ ଅଭିମାନେନ ଅଭିମାନନ କହିଲେ ମିଥ୍ୟା ପରିଚୟ ଦ୍ୱାରା ଗୁଢ ସ୍ୱାତ୍ମାନୁଭୂତ ଅନୁଭୂତି ଯେଉଁ ଗୁଡ଼ାକ ଅଭିମାନ ଏ ମିଥ୍ୟା ଅଭିମାନ ମିଥ୍ୟା ପରିଚୟ, ସମସ୍ତେ ନିଜର ପରିଚୟ କହନ୍ତି ଆମେ ଏ ଶରୀର ଏଇଭଳି ଭାବରେ କହନ୍ତି ମିଥ୍ୟା ପରିଚୟ, ଏଇଭଳି ଭାବରେ ଅନୁଭୂତି ତାଙ୍କର ସବୁ ରହିଛି ଅନୁଭୂତି ମିଥ୍ୟା ଅନୁଭୂତି। ଆଚ୍ଛା ଏଠି କୁହାଯାଉଛି ଗୋଟେ ଅଦ୍ଭୁତଂ ତଂ ଚରିତ୍ରଂ ଯତୋ ଜଡ଼ାନପି ଚେତୟସି ଚେତବାନ ଜଡ଼ିକରିସି ଇତ୍ୟାହୁ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭଗବାନ ଅଦ୍ଭୁତ ଶକ୍ତି ରହିଛି, ଅଦ୍ଭୁତ ଶକ୍ତି ଦ୍ୱାରା ଚରିତ୍ରଂ ଯତୋ ଜଡ଼ାନପି ଚେତୟସି ଜଡ଼ ଚେତନ ହେଇଯାଉଛି, ଏ ଆମ ଶରୀର ଏଇଟା ଜଡ଼ କିନ୍ତୁ ବର୍ତ୍ତମାନ ଚେତନ ଭଳି କାମ କରୁଛି, ପୁଣି ଚେତନାଟା ମଧ୍ୟ ଚେତବାନ ଜଡ଼ିକରିସି, ଯେତେବେଳେ ଆତ୍ମା ଚାଲିଯାଉଛି ଶରୀରଟା ହେଉଛି ଚେତନ ବୋଲି କୁହାଯିବ ନାହିଁ, ଶରୀରଟା ଜଡ଼ ବୋଲି କୁହାଯିବ, ଏ ପର୍ଯ୍ୟନ୍ତ ବୈଜ୍ଞାନିକମାନେ ଜାଣିପାରନ୍ତି ନାହାନ୍ତି ଜଡ଼ ଏବଂ ଚେତନ ଭିତରେ କ'ଣ ତଫାତ୍। ତାହେଲେ ପ୍ରଭୁପାଦ ମହାରାଜ ଯାଇଥିଲେ ଆମେରିକାକୁ, ସେଠି ଗୋଟେ ରହିଛି ଆମେରିକା କ'ଣ ସେ ଇନଷ୍ଟିଚ୍ୟୁଟ୍ଟା ରହିଛି ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଟେକ୍ନୋଲୋଜି ହାର୍ଡୱେର୍ ଟେକ୍ନୋଲୋଜି ରହିଛି, ସେଠି ପ୍ରଭୁପାଦ ମହାରାଜ ଯାଇଥିଲେ ଗୋଟେ ଲେକ୍ଚର ଦେଉଥିଲେ, ସେଠି କହିଲେ କହିଲେ ଆପଣଙ୍କର ଏତେ ସବୁ ରହିଛି, ସୋ ମେନି ଡିପାର୍ଟମେଣ୍ଟ, ସୋ ମେନି ଟେକ୍ନୋଲୋଜି, ଇଜ୍ ଦେୟାର ଏନି ଟେକ୍ନୋଲୋଜି ହୁଇଚ୍ ଡିଫରେନ୍ସିଏଟ୍ସ ବିଟୁଇନ୍ ଏ ଲିଭିଂ ଆଣ୍ଡ ଡେଡ୍ ବଡି? ଜୀବନ୍ତ ବସ୍ତୁ ଏବଂ ମୃତ ବସ୍ତୁ ଭିତରେ ତଫାତକୁ ଜାଣିପାରିବ ଆପଣ ଏଭଳି ଟେକ୍ନୋଲୋଜି ରହିଛି? ଆଉ କିଛି କହିପାରିଲେ ନାହିଁ, ଏଭଳି ଟେକ୍ନୋଲୋଜି ବାହାରି ନାହିଁ, ଏପଟେ ବୈଜ୍ଞାନିକ ବାହାର କରିପାରିନାହାନ୍ତି, ଜଡ଼ ଏବଂ ଚେତନ ଭିତରେ କ'ଣ ତଫାତ ଜାଣନ୍ତି ନାହିଁ ସେମାନେ। ଥରେ ଜଣେ ବୈଜ୍ଞାନିକ ଆସିଲେ, ବୈଜ୍ଞାନିକ ନୂଆ ନୂଆ ଉଦ୍ଭାବନ କରୁଛନ୍ତି, ସବୁ ଚାଲିଛି ତାଙ୍କର, କେମିତି ପ୍ରାଇଜ୍ ନେଇଗଲେ ସରିଗଲା ଆଉ କ'ଣ, ପ୍ରାଇଜ୍ଟା ପାଇଗଲେ ଗଲେ ସରିଲା। ସବୁ ମନର ଗଢ଼ା କଳ୍ପନା ସବୁ କରିବେ, ଏଭଳି ଗୋଟେ ଥିଓରି ବାହାର କଲେ, ହଁ ସେ ନୋବେଲ ପ୍ରାଇଜ୍ ପାଇଗଲେ। ତେଣୁ ଆସିକରି ତାଙ୍କ ଥିଓରି ପ୍ରକାଶ କଲେ ଗୋଟେ ଇନଷ୍ଟିଚ୍ୟୁଟ୍ରେ ଦେଉଥିଲେ, ଆମର ଗୁରୁଦେବ ସୁଷମା ଭକ୍ତି ସବୁ ଆମର ସ୍ୱୟଂ ମହାର ସେଠି ଥିଲେ, ହଁ ସେ ଏଭଳି ଭାବରେ କହିଲେ ଛୁରି ଏମିତି 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 ହେଇକିରି କେମିକାଲ ଲାଇଫ କମ୍ସ ଫ୍ରମ୍ କେମିକାଲ, ଜୀବନଟା କେମିତି ଆସୁଛି ନା କେମିକାଲରୁ ଆସୁଛି କହିକିରି, ଏଇ ରସାୟନ ପଦାର୍ଥରୁ ଜୀବନ ସୃଷ୍ଟି ହେଉଛି ଏଭଳି ଭାବରେ କହିକି ବାହାର କରିଦେଲେ। ଆଉ ସମସ୍ତେ ତାଳି ମାରିଲେ, କାହିଁକି କ'ଣ ବହୁତ ବଢ଼ିଆ ବହୁତ ବଢ଼ିଆ, ନୂଆ ଥିଓରି ନୂଆ ଥିଓରି କହିକିରି କେତେ କ'ଣ ସବୁ କଲେ। ତାପରେ ଗୁରୁଦେବ ପଚାରିଲେ, କହିଲେ ଆପଣ ଯେଉଁ କେମିକାଲ ସବୁ କହିଲେ ଆମେ ସବୁ ଆପଣ ସେ କେମିକାଲ ଦେବୁ, ଆପଣ ଗୋଟେ ଜୀବନ ସୃଷ୍ଟି କରିପାରିବେ? ଆ ଯେତେବେଳେ ପଚାରିଲେ ସେ କହିଲେ ଦାଟ ଆଇ କ୍ୟାନଟ୍ ସେ, ସେଇଟା ମୁଁ କହିପାରିବି ନାହିଁ, ପ୍ରଭୁପାଦ ବାହାରେ ସବୁବେଳେ ଏ କଥାଟି କହନ୍ତି ଅଧିକାଂଶ ତାଙ୍କ ଲେକ୍ଚରରେ। ତେଣୁ ଏହିଭଳି ଭାବରେ ଯେଉଁ ରହିଛି ତ୍ରିଗୁଣ ସବୁ ରହିଛି, ଆତ୍ମାନୁଭୂତି, ନମୋ ଅନନ୍ତାୟ ସୂକ୍ଷ୍ମାୟ, ଭଗବାନ ଅନନ୍ତ କ'ଣ ସେ ସୂକ୍ଷ୍ମ, କୁଟସ୍ଥାୟ ଉପସ୍ଥିତ, କୁଟସ୍ଥାୟ ଭଗବାନଙ୍କର କୌଣସି କ'ଣ ତାଙ୍କର କୌଣସି ବିକାର ହୁଏ ନାହିଁ, କୁଟସ୍ଥ ଏବଂ ବିପଶ୍ଚିତେ ଭଗବାନର ସବୁ ଜ୍ଞାନ ରହିଛି, ବିପଶ୍ଚିତ ବିପଶ୍ଚିତ କହିଲେ ସବୁ କିଛି ଜ୍ଞାନ ତାଙ୍କ ପାଖରେ ରହିଛି, ଏବଂ ନାନାବାଦ ଅନୁରୋଧାଏ ବାଚ୍ୟବାଚକ ସତ୍ୟ, ଭଗବାନ ବିଷୟରେ କିଏ କେତେ ପ୍ରକାର କଥା କହୁଛନ୍ତି, କିଏ ସିଏ କହୁଛନ୍ତି, କିଏ ତାଙ୍କର ରୂପ ଅଛି କାହାର ରୂପ ନାହିଁ, ତାଙ୍କର ଏଭଳି ଭାବ ତାଙ୍କର ସେଭଳି ଭାବ, ଭଗବାନ ନାହାନ୍ତି ଭଗବାନ ଅଛନ୍ତି ଅଳ୍ପ ଭାବ, ଏଇଭଳି ଭାବରେ ଅନେକ ବାଦ ଅନୁବାଦ ବାଦ ଅନୁବାଦ ସବୁ ଚାଲିଛି, ଅନେକ ପ୍ରକାର ବାଦ ଅନୁବାଦ ଏହି ପର୍ଯ୍ୟନ୍ତ ଭୌତିକ ଜଗତରେ ଭଗବାନ ଅଛନ୍ତି ବୋଲି କେତେ ଜଣ ଗ୍ରହଣ କରୁଛନ୍ତି, ସମସ୍ତେ ଗ୍ରହଣ କରୁଛନ୍ତି, ଅଧିକାଂଶ କହୁଛନ୍ତି ଭଗବାନ ନାହାନ୍ତି, ଭଗବାନ କିଛି ଜିନିଷ ନାହିଁ, ସବୁ ଏ ପ୍ରକୃତି ଏଭଳି ଭାବରେ। ଆଉ ଭଗବାନ ବିଷୟରେ ଯେଉଁମାନେ ଜାଣନ୍ତି, କେତେ ଜଣ ଜାଣନ୍ତି, ଆମ ଛଅଟି ରହିଛି ଆମର ଷଡ଼ ଦର୍ଶନ ରହିଛି, ଆମର ବୈଦିକ ଫିଲୋସଫିରେ ଛଅଟି ଦର୍ଶନ ରହିଛି, ନ୍ୟାୟ ପ୍ରମାଣବାଦ ନ୍ୟାୟବାଦ କର୍ମବାଦ ଏଭଳି ଭାବରେ ସବୁ ବିଭିନ୍ନ ପ୍ରକାର ବାଦ ରହିଛି, ଛଡ଼ ଦର୍ଶନ ରହିଛି, କେହି ଜାଣନ୍ତି ନାହିଁ ଭଗବାନ ବୋଲି ଛଡ଼ ଦର୍ଶନ, ଏଇସବୁକୁ ସର୍ତ୍ତ ନେଇକିରି ବ୍ୟାସଦେବ ଏ ବେଦାନ୍ତ ସୂତ୍ର ରଚନା କଲେ। ବେଦାନ୍ତ ସୂତ୍ରରେ କିଏ କେଉଁ କାରଣ କହୁଛନ୍ତି, ବହୁତ ଜଗତର କାରଣ ହେଉଛି ଇଏ, କିଏ କହନ୍ତି ନାହିଁ ଭଗବାନ ବୋଲି, ଏଭଳି ଭାବରେ ଅନେକ ବିଦ୍ୱାନ ବ୍ୟକ୍ତିମାନେ ଦାର୍ଶନିକମାନେ ସବୁ ତାଙ୍କର ଦର୍ଶନ ଦେଇଛନ୍ତି। କିନ୍ତୁ ବାଚ୍ୟବାଚକ ସତ୍ୟ, ବାଚ୍ୟବାଚକ ବାଚ୍ୟ ଏବଂ ବାଚକ ଭଗବାନ ଏବଂ ତାଙ୍କର ନାମ ବାଚ୍ୟବାଚକ ଭଗବାନ ଏବଂ ତା ଭୌତିକ ଜଗତରେ ବାଚ୍ୟବାଚକ ସବୁ ରହିଛି, ଭଗବାନର ସେ ବାଚ୍ୟବାଚକ ଡିଫରେନ୍ସ ନାହିଁ, ତଫାତ ନାହିଁ। ଯେମିତି ଉଦାହରଣ ସ୍ୱରୂପ ଜଳ, ଜଳ ଗୋଟେ ହେଉଛି କ'ଣ ବସ୍ତୁ ଏବଂ ଜଳ ଗୋଟେ ହେଉଛି ନାମ, ଆମେ ଶୋଷ କରୁଥିଲେ, ଆମେ ଯଦି ଜଳ 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 କହିକି କହିବା ତାହେଲେ ଆମେ ଶୋଷ ମେଣ୍ଟିବା ନାହିଁ, ବାଚ୍ୟବାଚକ ତଫାତ ରହିଛି, କିନ୍ତୁ ଭଗବାନ ହେଉଛନ୍ତି ବାଚ୍ୟବାଚକ, ତଫାତ କିଛି ନାହିଁ। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ ରାମ ଭଗବାନ ହରି, ତାଙ୍କ ନାମ ତ ତଫାତ ନାହିଁ। ଏଇଭଳି ଭାବରେ କଥା ସବୁ ରହିଛି, ଆମର କଥା ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ୟକ୍ ଗୌରବ କି।